ତାକୁ ଛାଡ଼, କହିଲି ନା ତାକୁ ଛାଡ଼।
ରହ।
କଣ ପାଇଁ ଭାଇ?
କିଛି ଜାଣୁ, ସହରରୁ ଏମିତି ବଦମାସ ପିଲାମାନେ ଗାଁକୁ ଆସନ୍ତି, ଆଉ ଗାଁରେ ଆସିକି ନିରୀହ ଝିଅମାନଙ୍କୁ ଭଲ ପାଇକି ଧୋକା ଦେଇକି ଚାଲିଯାଏ, ଆଉ ମୋ ଭଉଣୀକୁ ଯିଏ ଧୋକା ଦେବା ପାଇଁ ଚେଷ୍ଟା କରିବ ତା ଅବସ୍ଥା ବି ଏମିତି ହବ।
ଭାଇ, ସେ ମୋତେ ଧୋକା ଦିଅନ୍ତୁ କି କଷ୍ଟ ଦିଅନ୍ତୁ, ସେ କଥା ମୁଁ ବୁଝିବି। ମୁଁ ତାକୁ ଭଲ ପାଉଛି, ଆଉ ତାଙ୍କୁ ହିଁ ବାହା ହେବି।
ଖରାପ ହେଲେ ବି ମୋର, ତୁ ଭଲ ହେଲେ ବି ମୋର, ତୁ ଖରାପ ହେଲେ ବି ମୋର, ତୁ ପହାର ମୋ ପାଇଁ ଈଶ୍ୱରଙ୍କର, ତୁ ପହାର ମୋ ପାଇଁ ଈଶ୍ୱରଙ୍କର। ଲାଗୁଛି ମତେ ସେମିତି, ତୁ ଦୁଃଖ ଦେଲେ ବି ମୋର, ତୁ ସୁଖ ଦେଲେ ବି ମୋର, ତୁ ଦୁଃଖ ଦେଲେ ବି ମୋର, ତୁ ସୁଖ ଦେଲେ ବି ମୋର, ତୁ ପହାର ମୋ ପାଇଁ ଈଶ୍ୱରଙ୍କର, ତୁ ପହାର ମୋ ପାଇଁ ଈଶ୍ୱରଙ୍କର।